ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ରାଜ୍ୟର 16 ଆକାଂକ୍ଷୀ ଜିଲ୍ଲାରେ ସାମାଜିକ ଅର୍ଥନୈତିକ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନ ନେଇ ସମୀକ୍ଷା କରିବା ଲକ୍ଷ୍ୟରେ ସରକାର ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଭାରପ୍ରାପ୍ତ ସଚିବ ଭାବେ ନିଯୁକ୍ତ କରିଛନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ଜଳସେଚନ ଭିଭିଭୂମି କ୍ଷେତ୍ର ପାଇଁ ଗ୍ରହଣ କରାଯାଇଥିବା କଲ୍ୟାଣକାରୀ ଯୋଜନାଗୁଡ଼ିକର ସେମାନେ ସମୀକ୍ଷା କରିବେ। ରାଜ୍ୟରେ ଜାରି ବିଭିନ୍ନ କଲ୍ୟାଣକାରୀ ଯୋଜନାଗୁଡ଼ିକର ସମୀକ୍ଷା କରାଯିବାକୁ ନୀତି ଆୟୋଗଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପ୍ରଖ୍ୟାତ ଶିଳ୍ପପତି ଟାଟା ଗ୍ରୁପ୍ର ପୂର୍ବତନ ଅଧ୍ୟକ୍ଷ ପଦ୍ମବିଭୂଷଣ ରତନ ଲାଲ୍ ଟାଟାଙ୍କର ଗତକାଲି ପରଲୋକ ହୋଇଛି। ତାଙ୍କୁ 86 ହୋଇଥିଲା। ଗତ ସୋମବାରଠାରୁ ସେ ମୁମ୍ବାଇର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିବା ସହ ଗତକାଲି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବ୍ୟବସାୟ କ୍ଷେତ୍ରରେ ଟାଟା ଗ୍ରୁପ୍କୁ ଶିଖରରେ ପହଞ୍ଚାଇବାରେ ରତନ ଟାଟା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। 1961 ଟାଟା ଗ୍ରୁପ୍ରେ ଯୋଗ ଦେଇଥିବା ରତନ ଟାଟା 1991 ଗ୍ରୁପ୍ର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। 2000 ପଦ୍ମଭୂଷଣ ଏବଂ 2008 ପଦ୍ମବିଭୂଷଣ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଥିଲା। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ପ୍ରମୁଖ ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଭାରତୀୟ ଶିଳ୍ପ ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ରତନ ଟାଟାଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ, ନୈତିକତା, ଅଙ୍ଗୀକାରବଦ୍ଧତା ଭବିଷ୍ୟତ ପିଢ଼ିକୁ ପ୍ରେରଣା ଯୋଗାଇବ। ରାଜ୍ୟର ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ 6025 ଲିଭ୍ ଟ୍ରେନିଂ ଟିଚର ଏଲ୍ଟିଆର୍ ଶିକ୍ଷକ ପଦବୀ ପୂରଣ ପାଇଁ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଛି। ସେଥିମଧ୍ୟରେ 1984 ଟିଜିଟି କଳା ଶିକ୍ଷକ ପଦବୀ, 1020 ଟିଜିଟି ବିଜ୍ଞାନ ପିସିଏମ୍ ଏବଂ 880 ସିବିଜେଡ଼ ଶିକ୍ଷକ ପଦବୀ ରହିଛି। ସମୁଦାୟ ପଦବୀଗୁଡ଼ିକ ମଧ୍ୟରୁ 1988 ମହିଳା ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏହି ପଦବୀଗୁଡ଼ିକରେ ନିଯୁକ୍ତି ପାଇଁ ଓଏସ୍ଏସ୍ସି ପରୀକ୍ଷା କରିବ। ରାଜ୍ୟର 488 ବର୍ଗର ବେସରକାରୀ ମହାବିଦ୍ୟାଳୟଗୁଡ଼ିକର ସ୍ନାତକୋତ୍ତର ଶିକ୍ଷକ ପଦବୀରେ ନିଯୁକ୍ତି ପରୀକ୍ଷା ଆସନ୍ତା ମାସ 17 ଅନୁଷ୍ଠିତ ହେବ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଭୁବନେଶ୍ୱର ସମେତ ବାଲେଶ୍ୱର, ବ୍ରହ୍ମପୁର, ଭବାନୀପାଟଣା, କଟକ, ଜୟପୁର, କେନ୍ଦୁଝର, ରାଉରକେଲା ଏବଂ ସମ୍ଭଲପୁର ଆଦି 9 ଜୋନ୍ରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ରାଜ୍ୟ ସରକାରୀ ଉଦ୍ୟୋଗରେ କାର୍ଯ୍ୟରତ କର୍ମଚାରୀଙ୍କ ମହଙ୍ଗା ଭତ୍ତା 4% ବୃଦ୍ଧି ପାଇଛି। ସାଧାରଣ ଉଦ୍ୟୋଗ ବିଭାଗ ପକ୍ଷରୁ ଗତକାଲି ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ପିଛିଲା ଭାବେ January 1 ଏହା ଲାଗୁ ହେବ। ଏହି ବର୍ଗର କର୍ମଚାରୀଙ୍କ ମହଙ୍ଗା ଭତ୍ତା 46%ରୁ 50%କୁ ବୃଦ୍ଧି ପାଇଛି। ସାଧାରଣ ଉଦ୍ୟୋଗ ବିଭାଗ ପକ୍ଷରୁ ନିର୍ଦ୍ଧାରିତ 9 ସର୍ତ୍ତକୁ ପୂରଣ କରୁଥିବା ସରକାରୀ ଉଦ୍ୟୋଗଗୁଡ଼ିକ କର୍ମଚାରୀଙ୍କୁ ବର୍ଦ୍ଧିତ ଭତ୍ତା ନିଜସ୍ୱ ପାଣ୍ଠିରୁ ପ୍ରଦାନ କରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ଖାଉଟିଙ୍କୁ ସଠିକ୍ ପରିମାଣ ଏବଂ ଗୁଣାତ୍ମକ ତୈଳ ଓ ଗ୍ୟାସ୍ ସାମଗ୍ରୀ ପ୍ରଦାନ ଉପରେ ବିତରକ ସଂସ୍ଥା ଦୃଷ୍ଟି ଦେବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପରାମର୍ଶ ଦେଇଛନ୍ତି। ଗ୍ୟାସ୍ ବୁକିଂର 48 ମଧ୍ୟରେ ଖାଉଟିଙ୍କ ନିକଟରେ ଏହାକୁ ପହଞ୍ଚାଇବା ଉପରେ ମନ୍ତ୍ରୀ ଶ୍ରୀ ପାତ୍ର ଗୁରୁତ୍ୱ ପ୍ରଦାନ କରିଛନ୍ତି। ଭୁବନେଶ୍ୱରଠାରେ ଗତକାଲି ତୈଳ ଏବଂ ଗ୍ୟାସ୍ ବିତରକ ଏବଂ ଏଥିସହ ସମ୍ପୃକ୍ତ ଅନ୍ୟାନ୍ୟ ସଂସ୍ଥାର କର୍ମକର୍ତ୍ତାଙ୍କ ସହ ଆଲୋଚନା ବୈଠକରେ ମନ୍ତ୍ରୀ ଶ୍ରୀ ପାତ୍ର ଏହି ପରାମର୍ଶ ଦେଇଛନ୍ତି। ଗ୍ୟାସ୍ର କଳାବଜାରୀ ଏବଂ ତୈଳ ସାମଗ୍ରୀର ଅପମିଶ୍ରଣ ରୋକିବାକୁ ନିୟମିତ ଯାଞ୍ଚ ବ୍ୟବସ୍ଥା ଜାରି ରଖିବା ଉପରେ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶହୀଦ ମାଧବ ସିଂ ହାତଖର୍ଚ୍ଚ ଯୋଜନାର ମାର୍ଗଦର୍ଶିକା ଜାରି ହୋଇଛି। ଅନୁସୂଚିତ ଜନଜାତି ବର୍ଗ ସହ ଓଡ଼ିଶାର ସ୍ଥାୟୀ ବାସିନ୍ଦା ଛାତ୍ରଛାତ୍ରୀ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ। ଅନ୍ୟ ଛାତ୍ରବୃତ୍ତି ମିଳୁଥିଲେ ମଧ୍ୟ ଶହୀଦ ମାଧବ ସିଂ ହାତଖର୍ଚ୍ଚ ଯୋଜନାରେ ସେମାନେ ସାମିଲ ହୋଇପାରିବେ ବୋଲି ମାର୍ଗଦର୍ଶିକାରେ ସ୍ୱଷ୍ଟ କରାଯାଇଛି। ରାଜ୍ୟ ଅନୁସୂଚିତ ଜନଜାତି କଲ୍ୟାଣ ବିଭାଗ ପକ୍ଷରୁ ଜାରି ମାର୍ଗଦର୍ଶିକା ଅନୁଯାୟୀ ଓଡ଼ିଶା ଷ୍ଟେଟ୍ ସ୍କଲାରସିପ୍ ପୋର୍ଟାଲ ମାଧ୍ୟମରେ ଏଥିପାଇଁ ଆବେଦନ କରାଯାଇପାରିବ। ରାଜ୍ୟ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ରଙ୍କୁ ଇଡ୍କୋର ସିଏମ୍ଡି ଭାବେ ଅତିରିକ୍ତ ଦାୟିତ୍ୱ ଅର୍ପଣ କରାଯାଇଛି। 1996 ବ୍ୟାଚ୍ର ବରିଷ୍ଠ ପ୍ରଶାସନିକ ଅଧିକାରୀ ଶ୍ରୀ ମିଶ୍ର ଏବେ ଓଏସ୍ଏସ୍ସିର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି। ରାଜ୍ୟର ଦୁର୍ଗାପୂଜା ମଣ୍ଡପଗୁଡ଼ିକରେ ଆଜି ମହାସପ୍ତମୀ ପାଳନ କରାଯାଉଛି। ମଣ୍ଡପଗୁଡ଼ିକରେ ମୃଣ୍ମୟୀ ଦେବୀଙ୍କ ଷଷ୍ଠୀ ପୂଜା ବା ଚକ୍ଷୁଦାନ ଗତକାଲି କରାଯାଇଛି। ଶକ୍ତିପୀଠଗୁଡ଼ିକରେ ଆଜି ମହାଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି। ମହାଷ୍ଟମୀ ଅବସରରେ ଆଜି ମା' କଟକଚଣ୍ଡୀ ଶ୍ରଦ୍ଧାଳୁଙ୍କୁ ମହାକାଳୀ ବେଶରେ ଦର୍ଶନ ଦେଉଛନ୍ତି। କର୍ମକ୍ଷେତ୍ରରେ ମାନସିକ ସ୍ୱାସ୍ଥ୍ୟର ବାର୍ତ୍ତା ନେଇ ଆଜି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଉଛି। ଲୋକଙ୍କୁ ମାନସିକ ସ୍ୱାସ୍ଥ୍ୟ ପ୍ରତି ସଚେତନ କରାଇବା ତଥା ସମ୍ପର୍କରେ ସହାୟତା ପ୍ରଦାନ ଉଦ୍ଦେଶ୍ୟରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ସଂଘ ପକ୍ଷରୁ 1992 ଆଜିର ଦିନକୁ ଏହି ଦିବସ ଭାବେ ପାଳନ କରାଯାଉଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଆପଣମାନେ ଶୁଣିପାରିବେ ଅପରାହ୍ନ 2:32।